ନମସ୍କାର, ମୁଁ ପ୍ରଦୀପ ପଟ୍ଟନାୟକ ଭୁବନେଶ୍ୱରରୁ ଓଡ଼ିଶା ମୋବାଇଲ ବାଣୀର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ରଜ ପର୍ବ ଉପଲକ୍ଷେ ଶୁଭେଚ୍ଛା ଜଣାଉଛି। ଏହି ଶୁଭ ରଜ ପର୍ବ ଅବସରରେ ମୁଁ ଏକ ସଫଳ କାହାଣୀ ଶୁଣାଇବା ପାଇଁ ଚାହେଁ। ଆପଣମାନେ ଜାଣିଥିବେ, ନିକଟରେ ଭାରତୀୟ ସିଭିଲ ସର୍ଭିସ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଆପଣ ଶୁଣି ଖୁସି ହେବେ, ଆମ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଏକ ଭିନ୍ନକ୍ଷମ ଓଡ଼ିଆ ଝିଅ ସାରିକା ଜୟ ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିବା ସଙ୍ଗେ ସଙ୍ଗେ ସର୍ବଭାରତୀୟ ସ୍ତରର ବୃତ୍ତି ତାଲିକାରେ 527 ସ୍ଥାନରେ ରହିଛନ୍ତି। ସେ 2 ବର୍ଷ ବୟସରୁ ପୋଲିଓଗ୍ରସ୍ତ ହୋଇଥିଲେ ମଧ୍ୟ ତାହା ତାଙ୍କର ଲକ୍ଷ୍ୟ ହାସଲ କରିବାରେ ଅନ୍ତରାୟ ହୋଇନାହିଁ। ସାରିକାଙ୍କ ଏହା ଏକ ସଫଳ କାହାଣୀ ହୋଇଥିବା ବେଳେ ଓଡ଼ିଶାର ଯୁବଗୋଷ୍ଠୀମାନଙ୍କୁ ଏହା ନିଶ୍ଚୟ ଏକ ପ୍ରେରଣାର ଉଦାହରଣ ହୋଇ ରହିବ। ଧନ୍ୟବାଦ।